आकाशवाणी संवाद पढ़ुछंती आदित्य नारायण दास। मुख्य संवाद, माइक्रोसॉफ्ट सॉफ्टवेयर अचल होइबा फळरे भारत समेत विश्वर केतक देशरे विभिन्न सेवा बाधाप्राप्त। एने मार्गदर्शिका जारी कला भारतीय रिजर्व बैंक। राष्ट्रपति द्रौपदी मुर्मू राष्ट्रपति भवन में प्रदान कले विशिष्ट सेवा पुरस्कार। प्रतिरक्षा और युद्ध क्षेत्र में प्रजुक्ति विद्यार विकास जोगु वायुसेनार दायित्व वृद्धि पाई कहिले वायुसेना उपमुख्य। चासरे रासायनिक सार व्यवहार नकरी मध्य उत्पादन हार जथेष्ट परिमाण में वृद्धि पाइपारिबो बोली कहिले केन्द्र कृषि और कृषक कल्याण मंत्री। एवं खेलो इंडिया राइजिंग टैलेंट आइडेंटिफिकेशन कीर्तिर द्वितीय पर्याय को उद्घाटन कले युव व्यापार और क्रीड़ा मंत्री। विस्तृत संवाद, विश्वरे केतक देशरे माइक्रोसॉफ्ट सॉफ्टवेयर अचल होइजबा फळरे विभिन्न व्यावसायिक संस्था बैंकिंग व्यवस्था और आंतर्जातिक विमान सेवा बाधाप्राप्त होइछि। भारत में इंडिगो आकाश और स्पाइसजेट एयरलाइंस सेवा जोगाण में व्याहत सृष्टि होइछि। आज सकाळ ठारु माइक्रोसॉफ्ट सॉफ्टवेयर व्यवस्थार त्रुटि परिलक्षित होबा फळरे देशरे एही सेवा जोगाण संस्थागुडिकरे समस्या सृष्टि होइछि। तबे माइक्रोसॉफ्ट सह जोगाजोग करी व्यवस्था को पुनः कार्यक्षम करिबा पई प्रयास जारी रही। मुंबई एवं दिल्ली विमान बंदर रे सबुठारु अधिक अचलावस्था सृष्टि होइथिबार परिलक्षित होइछि। युक्तराष्ट्र अमेरिका रो विभिन्न विमान बंदर रे मध्य विमान उड़ाण को बातिल करा जाइछि। युक्तराष्ट्र अमेरिका रे पर्यवेक्षित एही साइबर निरापत्ता रे त्रुटि देखा देबा जोगु भारत तथा समग्र विश्व रे एही अचलावस्था देखा दैछि। तबे कंपनी पक्षरु कुहा जाइछि इंजीनियर माने एही समस्या रा समाधान करिबा पई प्रयास जारी रखिछन्ति। न्यूजीलैंड एवं जापान रे मध्य एही अव्यवस्था देखा दैछि। इतिमध्यरे प्रजुक्ति विद्या मंत्री अश्विनी कुमार वैष्णव कहिछन्ति एही समस्यार समाधान पई तांकर मंत्रणालय माइक्रोसॉफ्ट एवं एहार सहयोगी संस्थागुडिक सह जोगाजोगरे रहिछन्ति। एही त्रुटिर कारण चिन्हट होइछि एवं खुब शीघ्र एहार समाधानर पंथा बाहरि परिबो बोली से कहिछन्ति। तबे देशर एनआईसी नेटवर्क एहाद्वारा प्रभावित होइनाही बोली श्री वैष्णव सूचना दैछन्ति। अपरपक्षरे माइक्रोसॉफ्टरे देखादेइथिबा त्रुटि परिप्रेक्षीरे भारतीय रिजर्व बैंक कहिछि एथिजोगु देशरे 10टी बैंक एवं एनबीएफसी सेवा बाधाप्राप्त होइछि। तबे खुब शीघ्र एही त्रुटिर समाधान कराजाउछि बोली आरबीआई पक्षरु कुहाजाइछि। एही अवसरे आरबीआई आज एक मार्गदर्शिका जारी करि उल्लेख करिछि समस्त आर्थिक संस्था सतर्क रहिबा सह आर्थिक नेणदेण जेपरि चालू रहिबो सेथिप्रति पदक्षेप ग्रहण करिबे। केन्द्र कृषि और कृषक कल्याण मंत्री शिवराज सिंह चौहान कहिछन्ति चासरे रासायनिक सार व्यवहार नकरी मध्य उत्पादन हार जथेष्ट परिमाण में वृद्धि करजाई पारिबो। लखनऊ प्राकृतिक कृषि विज्ञान उपरे आधारित आंचलिक परामर्श कार्यक्रम को संबोधित कर श्री चौहान कहिछन्ति केन्द्र सरकार प्राकृतिक कृषि पई सर्वभारतीय स्तर में सचेतनता अभियान आरंभ करिबे। आम संवाददाता कहिछन्ति केन्द्र कृषि मंत्री श्री चौहान कृषक मानंकु प्राकृतिक चाष आरंभ करिबाकु परामर्श दैछन्ति। मंत्री कहिछन्ति प्रारंभिक दुई वर्ष पई उत्पादन कम रहिबो तेणु सरकार प्राकृतिक चाष पई प्रथम तीन वर्ष रे रिहाती प्रदान करिबे। केन्द्रमंत्री कहिछन्ति सरकार कृषक मानंकु प्राकृतिक चाष पई प्रमाणपत्र मध्य प्रदान करिबे तेबे कृषक माने मध्य सेमानंकु उत्पादन पई उपयुक्त मूल्य पाई पारिबे। से कहिछन्ति आमर लक्ष्य हेउछि मुक्त चाष उपरे ध्यान देबा। एहा केवल चाषर खर्च को ह्रास करिबो नाही बरं स्वास्थ्य पई मध्य एहा लाभदायक हेबो। एथिरे जोगदेई राज्यपाल आचार्य देवव्रत तांक अभिभाषण रे कहितले प्राकृतिक चाष एवं जैविक चाष दुईटि भिन्न जिनिष एवं एही पार्थक्य को आमे माने बुझिबा आवश्यक। ए अवसर रे उत्तर प्रदेश मुख्यमंत्री योगी आदित्यनाथ कहिछन्ति राज्य रे प्राकृतिक कृषि रे उत्पाद को प्रोत्साहित करिबा पई पदक्षेप निया जाउछि। नूआदिल्ली स्थित राष्ट्रपति भवन रे अनुष्ठित द्वितीय पर्याय डिफेन्स इन्वेस्टिच्योर सेरिमनी 2024 रे राष्ट्रपति द्रौपदी मुर्मू आज विशिष्ट सेवा पुरस्कार प्रदान करिछन्ति। एही समारोह रे प्रतिरक्षा मंत्री राजनाथ सिंह वैदेशिक व्यापार मंत्री डॉ एस जयशंकर दिल्ली उपराज्यपाल विनय कुमार साक्सेना प्रमुख उपस्थित थिले। प्रधानमंत्री नरेन्द्र मोदी मेक इन इंडिया मेक फर द वर्ल्ड लक्ष्य को साकार करिबा दिगरे प्रमुख प्रतिरक्षा कंपनी लॉकहीड मार्टिन रो प्रतिबद्धता को प्रशंसा करिछन्ति। लॉकहीड मार्टिन रो मुख्य कार्यनिर्वाही अधिकारी जीन टाइक्लेट गतकाली प्रधानमंत्री श्री मोदी को भेटिथिले। सामाजिक गणमाध्यम रे पोस्ट करी श्री मोदी कहिछन्ति भारत आमेरिका एरोस्पेस एवं प्रतिरक्षा शिल्प सहयोग रे ଲକିଡ୍ ମାର୍ଟିନ୍ ଏକ ପ୍ରମୁଖ ଅଂଶୀଦାର ଭାବେ ଉଭା ହୋଇଛି। ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି, ପ୍ରତିରକ୍ଷା ଏବଂ ଯୁଦ୍ଧ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିକାଶ ଯୋଗୁଁ ବାୟୁସେନାର ଦାୟିତ୍ୱ ବୃଦ୍ଧି ପାଇଛି। ଏୟାର ଆଣ୍ଡ ମିଜାଇଲ୍ ଡିଫେନ୍ସ ଇଣ୍ଡିଆ ସେମିନାର ଏବଂ ପ୍ରଦର୍ଶନୀ 2024ରେ ଉଦ୍ଘାଟନୀ ଅଭିଭାଷଣ ଦେଇ ଶ୍ରୀ ସିଂହ କହିଛନ୍ତି, ବାୟୁସେନା ବର୍ତ୍ତମାନ ବିଭିନ୍ନ ବାହିନୀରେ ଏକ ଶକ୍ତିଗୁଣକ, ତେଣୁ ଏହାର ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିକାଶ ସହିତ ସମନ୍ୱୟ ରଖିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି, ଏଥିରେ ଯୋଗାଯୋଗ ଏବଂ ତଥ୍ୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ପ୍ରତିରକ୍ଷା ବାହିନୀରେ ଏକ ଦୃଢ଼ ଏବଂ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ଉପରେ ମଧ୍ୟ ଶ୍ରୀ ସିଂ ଆଲୋକପାତ କରିଥିଲେ। ଏହାର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ଚେତାବନୀ ଦେଇ କହିଥିଲେ। ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଦଳଗୁଡ଼ିକ ସହିତ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇଠାରେ ଗତକାଲି ରାତିରେ ରାଜ୍ୟ କୋର୍ କମିଟି ବୈଠକ ପରେ ବିଜେପି ରାଜ୍ୟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବଂ ଉପପ୍ରଭାରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି, ଆସନ ବଣ୍ଟନ ଏବଂ ମେଣ୍ଟ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ଦୁଇ ନେତା ରାଜ୍ୟ ୟୁନିଟ୍ର ସହଯୋଗୀମାନଙ୍କ ସହିତ ସମନ୍ୱୟ ସ୍ଥାପନ କରିବା ସହିତ ବିଗତ ଲୋକସଭା ନିର୍ବାଚନରେ ହୋଇଥିବା ତ୍ରୁଟିଗୁଡ଼ିକୁ ସୁଧାରିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଦେଶରେ ମାତୃ ମୃତ୍ୟୁହାର ହ୍ରାସ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆସନ୍ତା 2023 ସୁଦ୍ଧା ଦେଶରେ 1,00,000 ପ୍ରସୂତିଙ୍କ ମଧ୍ୟରୁ ମାତୃ ମୃତ୍ୟୁହାର 70କୁ ହ୍ରାସ କରିବା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ମହିଳାମାନଙ୍କ ଜୀବନ ମୂଲ୍ୟବାନ ଏବଂ ମାତୃ ମୃତ୍ୟୁହାର ହ୍ରାସ କରିବାକୁ ଏ ଦିଗରେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ପରିବାର ନିୟନ୍ତ୍ରଣ ଯୋଜନା ବୈଠକରେ ଅଧ୍ୟକ୍ଷତା କରି ରାଷ୍ଟ୍ରମନ୍ତ୍ରୀ ବିଶେଷଜ୍ଞମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି। ପୂର୍ବତନ ବୈଦେଶିକ ସଚିବ ବିନୟ ମୋହନ ପୋତ୍ରା ଆମେରିକାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି। 1988 ବ୍ୟାଚ୍ର ଏହି ଆଇଏଫ୍ଏସ୍ ଅଧିକାରୀ ଶ୍ରୀ କ୍ୱାତ୍ରା ଖୁବ୍ ଶୀଘ୍ର ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତତ୍କାଳୀନ ରାଷ୍ଟ୍ରଦୂତ ତରଣଜିତ୍ ସିଂ ସାନ୍ଧୁଙ୍କ ଅବସର ପରେ ଏହି ପଦବୀ ଖାଲି ପଡ଼ିଥିଲା। ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାର ଏକ ସରକାରୀ କୋଠାର ଛାତ ଉପରେ ବୋମା ନିଷ୍କ୍ରିୟକାରୀ ଦଳ ଏକ ଜୀବନ୍ତ ଗ୍ରେନେଡ୍କୁ ନିଷ୍କ୍ରିୟ କରିଛନ୍ତି। ଏହି ଗ୍ରେନେଡ୍ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ ସରକାରୀ ଆବାସରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। କିଛି ଛୋଟ ପିଲା ଛାତ ଉପରେ ଖେଳୁଥିବା ସମୟରେ ଏହି ଗ୍ରେନେଡ୍କୁ ଦେଖିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଖପାଖ ଅଞ୍ଚଳକୁ ପୁଲିସ୍ ଘେରାଉ କରି ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ କିଟ୍ଟିର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କରିଛନ୍ତି। ଆଧୁନିକ ଆଇସିଟି ଉପକରଣ ଏବଂ ବୈଷୟିକ ସର୍ବୋତ୍ତମ ଅଭ୍ୟାସ ଉପରେ ଆଧାରିତ ସମନ୍ୱିତ ପ୍ରତିଭା ଚିହ୍ନଟ ସହିତ ସେମାନଙ୍କର ବିକାଶ କରିବା ପାଇଁ କିଟ୍ଟିର ପରିକଳ୍ପନା କରାଯାଇଛି। ଏବେ ଗୋଟିଏ ମଞ୍ଚରେ ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏହି ଅବସରରେ ଶ୍ରୀ ମାଣ୍ଡବ୍ୟ କହିଥିଲେ, କୀର୍ତ୍ତି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସହର, ଗ୍ରାମାଞ୍ଚଳ, ଆଦିବାସୀ ଏବଂ ହିମାଳୟ ଅଞ୍ଚଳରୁ କ୍ରୀଡ଼ା ପ୍ରତିଭାଙ୍କର ସନ୍ଧାନ କରିବା। ସେ କହିଥିଲେ, ନରେନ୍ଦ୍ର ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ 100 ଦିନ ମଧ୍ୟରେ କେନ୍ଦ୍ର ସରକାର 1,00,000 କ୍ରୀଡ଼ା ପ୍ରତିଭାଧରମାନଙ୍କୁ ଚିହ୍ନଟ କରିବେ। ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମାଣ୍ଡବ୍ୟ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଅନୁଯାୟୀ ଦେଶର ପ୍ରତ୍ୟେକ ଶିଶୁଙ୍କ ନିକଟରେ କ୍ରୀଡ଼ାକୁ ପହଞ୍ଚାଇବା ସହିତ ଖେଲୋ ଇଣ୍ଡିଆର ସଂରକ୍ଷିତ ପିରାମିଡ୍ କାର୍ଯ୍ୟକ୍ରମ ଜରିଆରେ ଉତ୍କର୍ଷତା ହାସଲ କରିବା ହେଉଛି ଏହାର ଅନୁରୂପ ଲକ୍ଷ୍ୟ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଚଣ୍ଡିଗଡ଼ରେ କୀର୍ତ୍ତିର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ 70ଟି କେନ୍ଦ୍ରରେ 3,62,683 ଜଣଙ୍କୁ ପଞ୍ଜୀକରଣ କରାଯାଇଥିଲା। 11ଟି ବିଭାଗରେ ଆକାଂକ୍ଷୀ କ୍ରୀଡ଼ାବିତ୍ମାନଙ୍କର ମୂଲ୍ୟାଙ୍କନ କରାଯାଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମାଇକ୍ରୋସଫ୍ଟ ସଫ୍ଟୱେୟାର ଅଚଳ ହୋଇଯିବା ଫଳରେ ଭାରତ ସମେତ ବିଶ୍ୱର କେତେକ ଦେଶରେ ବିଭିନ୍ନ ସେବା ବାଧାପ୍ରାପ୍ତ, ଏନେଇ ମାର୍ଗଦର୍ଶିକା ଜାରି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପ୍ରଦାନ କଲେ ବିଶିଷ୍ଟ ସେବା ପୁରସ୍କାର। ପ୍ରତିରକ୍ଷା ଏବଂ ଯୁଦ୍ଧ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିକାଶ ଯୋଗୁଁ ବାୟୁସେନାର ଦାୟିତ୍ୱ ବୃଦ୍ଧି ପାଇଛି କହିଲେ ବାୟୁସେନା ଉପମୁଖ୍ୟ। ଚାଷରେ ରାସାୟନିକ ସାର ବ୍ୟବହାର ନ କରି ମଧ୍ୟ ଉତ୍ପାଦନ ହାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇପାରିବ ବୋଲି କହିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏବଂ ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ କିଟ୍ଟିର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକି ଶେଷ।